ମକର ଯାତ୍ରା ଟିଶୁ ପର୍ବ ମକର ସଂକ୍ରାନ୍ତି ଦିନ ମକର ଯାତ୍ରା ପାଳିତ ହୋଇଥାଏ। ଏହା ସାଧାରଣତଃ ମାଘ ମାସରେ ଅନୁଷ୍ଠିତ ହୁଏ। ଏହି ଦିନ ସୂର୍ଯ୍ୟ ଉତ୍ତର ମେରୁର ମକର କ୍ରାନ୍ତି ଉପରେ ଅବସ୍ଥାନ କରନ୍ତି। ସୂର୍ଯ୍ୟଙ୍କର ପ୍ରଧାନ ତିନୋଟି ଅବସ୍ଥାନ ସମୟରେ ତିନୋଟି ପର୍ବ ପାଳିତ ହୁଏ। ବିଷୁବ ରେଖାରେ ଅବସ୍ଥାନ ସମୟରେ ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି, ଦକ୍ଷିଣ ମେରୁ ବା କର୍କଟ କ୍ରାନ୍ତିରେ ଅବସ୍ଥାନ କାଳରେ ଦକ୍ଷିଣାୟନ ସଂକ୍ରାନ୍ତି ଏବଂ ଉତ୍ତର ମେରୁର ମକର କ୍ରାନ୍ତିରେ ଅବସ୍ଥାନ ସମୟରେ ମକର ସଂକ୍ରାନ୍ତି ପର୍ବ ପାଳନ କରାଯାଏ। ମକର ସଂକ୍ରାନ୍ତି ଦିନଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ଶେଷ ହୁଏ। ମକର ସଂକ୍ରାନ୍ତି ପର୍ବ ଅନ୍ୟ ଦୁଇଟି ସଂକ୍ରାନ୍ତି ଅପେକ୍ଷା ମହା ସମାରୋହରେ ପାଳିତ ହୁଏ। ଓଡ଼ିଶାର ପ୍ରତି ପୁରପଲ୍ଲୀରେ ଏହି ପର୍ବ ପାଳନ କରାଯାଏ। ବିଶେଷତଃ ଆଦିବାସୀମାନଙ୍କର ମକର ଯାତ୍ରା ଏକ ପ୍ରଧାନ ପର୍ବ। ମୟୂରଭଞ୍ଜ ପ୍ରଭୃତି ଅଞ୍ଚଳରେ ଏହା ଟିଶୁ ପର୍ବ ନାମରେ ପ୍ରସିଦ୍ଧ। ନୃତ୍ୟ ଗୀତ ଭୋଜିଭାତ ମଧ୍ୟରେ ଏହି ପର୍ବ ମହା ଜାକଜମକରେ ପାଳିତ ହୋଇଥାଏ। ସଂକ୍ରାନ୍ତିର 15 ଦିନ ପୂର୍ବରୁ ଏବଂ ସଂକ୍ରାନ୍ତିର 7 ଦିନ ପର ପର୍ଯ୍ୟନ୍ତ ପ୍ରତ୍ୟେକଙ୍କ ଘରେ ବିଭିନ୍ନ ଦିନରେ ଭିନ୍ନ ଭିନ୍ନ ଧରଣର ଖାଦ୍ୟ ପ୍ରସ୍ତୁତ ହୁଏ। ବିଶେଷତଃ ନାନା ପ୍ରକାର ପିଠା ଓ ମାଂସ ଭୋଜନ ଏହି ପର୍ବରେ ବହୁଳ ଭାବରେ ଦେଖାଯାଏ। ମକର ପର୍ବରେ ଠାକୁରମାନଙ୍କୁ ମକର ଭୋଗ ଦିଆଯାଏ। ଅରୁଆ ଚାଉଳ, ଛେନା, ନବାତ ଓ କଦଳୀ ପ୍ରଭୃତି ଏକତ୍ର ମିଶାଇ ନାନା ପ୍ରକାର ସୁଗନ୍ଧ ଓ ସୁମିଷ୍ଟ ମସଲା ଦେଇ ଏହି ମକର ଭୋଗ ପ୍ରସ୍ତୁତ କରାଯାଏ। ଏହା ସାଧାରଣତଃ ମକର ଚାଉଳ ନାମରେ ପ୍ରସିଦ୍ଧ ଲାଭ କରିଛି। ଘରର ଠାକୁରମାନଙ୍କୁ ଓ ଗାଁର ଦେବଦେବୀମାନଙ୍କୁ ମକର ଭୋଗ ଦିଆଯାଏ। ସଂକ୍ରାନ୍ତି ବ୍ରତ ପାଳୁଥିବା ଲୋକମାନେ କେବଳ ଜଳଖିଆ ବା ଅରୁଆ ଖାଦ୍ୟ ଥରଟିଏ ଖାଇଥାନ୍ତି। କେତେକ ଲୋକ ମଧ୍ୟ ନିର୍ଜଳ ଉପବାସ କରି କେବଳ ପୂଜା ପରେ ଭୋଗ ଖାଆନ୍ତି। ମକର ଯାତ୍ରା ଦିନ ଲୋକମାନେ ନିଜ ନିଜ ମଧ୍ୟରେ ମକର ଚାଉଳ ଆଦାନ ପ୍ରଦାନ କରି ପ୍ରୀତିବାନ୍ଧବ ସୃଷ୍ଟି କରନ୍ତି। ଏହି ବନ୍ଧୁମାନଙ୍କୁ ମକର ସମ୍ବୋଧନ କରାଯାଏ। ବିଶେଷତଃ ଝିଅପିଲା ଓ ସ୍ତ୍ରୀ ଲୋକମାନଙ୍କ ମଧ୍ୟରେ ଏପରି ମକର ବନ୍ଧୁତା ବହୁ ସଂଖ୍ୟାରେ ଦେଖାଯାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମକର ଯାତ୍ରା ବା ଟିଶୁ ପର୍ବ ଭିନ୍ନ ଭିନ୍ନ ଭାବରେ ଦୀର୍ଘ 1 ମାସ ବ୍ୟାପୀ ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ଉପଲକ୍ଷେ ପୁରୀ ଜିଲ୍ଲାର ଖୋର୍ଦ୍ଧା ଅନ୍ତର୍ଗତ ହଟକେଶ୍ୱର ଏବଂ ନିରାକାରପୁରରେ ସିଦ୍ଧେଶ୍ୱରଙ୍କ ନିକଟରେ ବହୁ ଲୋକଙ୍କର ସମାଗମ ହୁଏ। କଟକ ଜିଲ୍ଲା ଝଙ୍କଡ଼ର ସାରଳଙ୍କ ପୀଠରେ ଏବଂ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକର ଓଷକଣା ଏବଂ ଅଭଣ୍ଡର ଗ୍ରାମରେ ମଧ୍ୟ ଏହି ପୀଠରେ ବଡ଼ ଧରଣର ମକର ମେଳା ଅନୁଷ୍ଠିତ ହୁଏ। ଓଡ଼ିଶାର ସମତଳ ଅଞ୍ଚଳ ଅପେକ୍ଷା ମାଳ ଅଞ୍ଚଳରେ ମକର ଯାତ୍ରା ଦୀର୍ଘ ଦିନ ଧରି ମହା ଆଡ଼ମ୍ବର ସହକାରେ ପାଳିତ ହୁଏ। ଏହି ସମୟରେ ଆଦିବାସୀ ଅଞ୍ଚଳଗୁଡ଼ିକ ଯାତ୍ରା ମିଳନର ଆମୋଦ ପ୍ରମୋଦରେ ଜୀବନ୍ତ ହୋଇଉଠେ। ମକର ଯାତ୍ରା ଆମ ଉତ୍କଳୀୟ ପରମ୍ପରାର ଏକ ସ୍ନେହ, ପ୍ରେମ ଓ ସଦ୍ଭାବନାର ମହୋତ୍ସବ।